ଯାହା ବି କହିଲେ ରାଜଲକ୍ଷ୍ମୀ ଭଞ୍ଜ। ହ୍ୟାଲୋ, ମୁଁ ରାଜଲକ୍ଷ୍ମୀ ଭଞ୍ଜ କହୁଥିଲି, ମୁଁ ମୈତ୍ରୀ ନଗରରୁ କହୁଛି, ଏକୋଇଶ ନମ୍ବର ୱାର୍ଡରୁ। ଯେ ଆମର ଏଇଠି ରୋଡ କାମ କିଛି ଭଲସେ ହେଇପାରୁନି, ଏଇ ଗଳି ଗୁଡାକ ସବୁ କାଦୁଅ ମାଟି ଜମା ହେଇଛି, ପିଲା ସବୁ ପାଠ ପଢିବା ପାଇଁ ଅସୁବିଧା ହଉଛି। ତ ତାହେଲେ ଯଦି ପକାନ୍ତେ ଟିକେ ଭଲ ହୁଅନ୍ତା, ପିଲାମାନେ ପାଠ ପଢିବାକୁ ଟିକେ ଭଲସେ ଯାଇପାରନ୍ତେ।
ଘରେ ପାଣି ପଶୁଛି।